ମିସ୍ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ। ଫ୍ରେଣ୍ଡସ୍, ଆଜିର ଟିପ୍ସଟି ହେଉଛି, ଯଦି ଆପଣମାନେ ଘର ସଜାଉଛନ୍ତି ତେବେ କେତୋଟି ଜିନିଷ ମୁଁ ଆଜି ଆପଣଙ୍କୁ କହିବି ଯାହା ପ୍ରତି ଆପଣ ଧ୍ୟାନ ରଖନ୍ତୁ। ତେବେ ଟିପ୍ସଟି କହିବା ପୂର୍ବରୁ, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଘରକୁ ଆସୁଥିବା ଅତିଥିଙ୍କ ନଜର ପ୍ରଥମେ ଏଣ୍ଟ୍ରାନ୍ସ ଉପରେ ପଡ଼ିଥାଏ, ତେଣୁ ଏହାକୁ ଭିନ୍ନ ଲୁକ୍ ଦେବା ପାଇଁ ଏଭଳି ସଜାନ୍ତୁ ଯାହାଦ୍ୱାରା ଅତିଥି ତାହା ଦେଖି ଆପଣଙ୍କୁ ପ୍ରଶଂସା କରିବେ। ଘରକୁ କିପରି ସଜେଇଲେ ତାହା ଆକର୍ଷଣୀୟ ଦେଖାଯିବ ସେ ନେଇ ପ୍ରଥମେ ଚିନ୍ତା କରନ୍ତୁ। ଆଜିକାଲି ଘରକୁ ସଜେଇବା ପାଇଁ ବଜାରରେ ବିଭିନ୍ନ ଜିନିଷ ମିଳୁଛି, ତାହାକୁ କିଣି ଘରକୁ ଏଭଳି ସଜାନ୍ତୁ ଯେପରି ଆପଣଙ୍କ ଘର ସମ୍ପୂର୍ଣ୍ଣ ଭାବେ ନୂଆ ଦେଖାଯିବ। ଡ୍ରଇଂ ରୁମ୍ରେ ନିଜେ ତିଆରି କରିଥିବା ଫୁଲଦାନୀ କିମ୍ବା କୌଣସି ଡେକୋରେଟେଡ୍ ଜିନିଷ ଟେବୁଲ ଉପରେ ରଖନ୍ତୁ। କାନ୍ଥରେ ସୁନ୍ଦର ଫ୍ରେମ୍ ଲଗାଇ ପାରିବେ, ମଡର୍ଣ୍ଣ ଲୁକ୍ ଦେଉଥିବା ଟେବୁଲ ଓ ଚେୟାର ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ କିପରି ନିଜ ଘରକୁ ସଜେଇ ରଖିବେ? ଆଶା କରୁଛି ଆପଣଙ୍କୁ ଟିପ୍ସଟି ଭଲ ଲାଗିଥିବ। ଧନ୍ୟବାଦ।